ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ମୌସୁମୀ ଅଧିବେଶନ ଲାଗି ଆଜି ବସିବ ସର୍ବଦଳୀୟ ବୈଠକ। ବିରୋଧୀ ଇଣ୍ଡିମେଣ୍ଟ ବୈଠକରେ ରଣନୀତି ପ୍ରସ୍ତୁତ। ନିଶାମୁକ୍ତ ଭାରତ ଗଠନ ଦିଗରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ଗୁରୁତ୍ୱ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ଲାଗି ସୁରକ୍ଷିତ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଶକ୍ତିଶ୍ରୀ ଯୋଜନାର ଶୁଭାରମ୍ଭ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ଆସନ୍ତା ଅକ୍ଟୋବର 1ରୁ କାର୍ଯ୍ୟକାରୀ ହେବ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ମହିଳା କ୍ରିକେଟରେ ଭାରତକୁ 8 ୱିକେଟରେ ପରାସ୍ତ କଲା ଇଂଲଣ୍ଡ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିବ। ଅଧିବେଶନ କାଳରେ ସଂସଦର ଉଭୟ ଗୃହକୁ ସୁରୁଖୁରୁରେ ପରିଚାଳନା ନିମନ୍ତେ ସରକାର ସର୍ବଦଳୀୟ ବୈଠକରେ ଅନ୍ୟ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବେ। ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ କାଳରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି।
कुछ वर्तमान काल में ऐसे मुद्दे हैं जिसपे सांसद चर्चा करना चाहते हैं, तो एडवांस में हमें भी कहा है और ऑल पार्टी मीटिंग भी है, उसमें अपने बात रखेंगे। महत्वपूर्ण जो मुद्दे हैं उस पे भी चर्चा तो होगी। सरकार भी महत्वपूर्ण मुद्दे हैं उस पे चर्चा के लिए आगे आएंगे। और कई बिल्स हैं जो इस सत्र में आएंगे, जैसे शिपिंग बिल है, पोर्ट्स बिल है, मर्चेंट बिल्स है, स्पोर्ट्स का बिल है और जनविश्वास बिल है, एजुकेशन का, कई महत्वपूर्ण बिल्स हैं जो इस मानसून सत्र में आने वाले हैं।
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବିରୋଧୀ ଇଣ୍ଡିମେଣ୍ଟର ସଦସ୍ୟ ଦଳଗୁଡ଼ିକର ଗତକାଲି ବୈଠକ ଅନୁଷ୍ଠିତ ହୋଇଥିଲା। ମୌସୁମୀ ଅଧିବେଶନ କାଳରେ ବିରୋଧୀ ଦଳଗୁଡ଼ିକ କେଉଁଭଳି ଆଭିମୁଖ୍ୟ ଗ୍ରହଣ କରିବେ ସେ ନେଇ ରଣନୀତି ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ବୈଠକରେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଶିବସେନା ୟୁବିଟି, ଡିଏମ୍କେ, ସିପିଆଇଏମ୍ ଏବଂ ଏନ୍ସିପି ଏସ୍ସିପିର ସଦସ୍ୟମାନେ ଉପସ୍ଥିତ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଏବଂ ଡିଏମ୍କେର ତିରୁଚି ଶିବା ପ୍ରମୁଖ ବୈଠକରେ ଭାଗ ନେଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ମୌସୁମୀ ଅଧିବେଶନ କାଳରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଭଳି ପ୍ରସଙ୍ଗ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ଗୁରୁତ୍ୱ ସମ୍ପର୍କରେ ଏକ ଲେଖାରେ ନିଶାମୁକ୍ତ ଭାରତ ଗଠନ ଦିଗରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଭାରତ ଗଠନରେ କିଭଳି ଭାବେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ ଭୂମିକା ଗ୍ରହଣ କରୁଛି ତାହା ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ମାଇଁ ଭାରତ ପଦକ୍ଷେପ ଅଧୀନରେ କାଶୀର ପବିତ୍ର ଘାଟରେ ଆୟୋଜିତ ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି। ଏହି ସମ୍ମିଳନୀ ଯୁବ ନେତୃତ୍ୱାଧୀନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ଆହୁରି ଆଗକୁ ନେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାକୁ ଆଧ୍ୟାତ୍ମିକ ଜାଗରଣ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି, ଭାରତର ଯୁବପିଢ଼ି ନିଶାମୁକ୍ତ ଭବିଷ୍ୟତ ଗଠନର ନେତୃତ୍ୱ ନେଉଛନ୍ତି। ସମ୍ମିଳନୀର ଏକ ଅଂଶ ଭାବରେ ସାମୁହିକ କାର୍ଯ୍ୟକୁ ପ୍ରେରଣା ଯୋଗାଇବା ଏବଂ ଏକ ସୁସ୍ଥ ଓ ନିଶାମୁକ୍ତ ଭାରତର ବାର୍ତ୍ତାକୁ ଲକ୍ଷ୍ୟ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଉତ୍ତରାଖଣ୍ଡ ଭଳି କ୍ଷୁଦ୍ର ରାଜ୍ୟର ବିକାଶ ନ ହେଲେ ଦେଶର ପ୍ରଗତି ହୋଇପାରିବ ନାହିଁ। ତେଣୁ କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ଲାଗି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରାଖଣ୍ଡର ରୁଦ୍ରପୁରଠାରେ 1271 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଶାହା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପୁଞ୍ଜିନିବେଶକାରୀ ଏବଂ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କରିଥିଲେ। ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଥିଲେ,
ବିକଶିତ ଉତ୍ତରାଖଣ୍ଡ କା ବଗୈର ବିକଶିତ ଭାରତ କା ନିର୍ମାଣ ସମ୍ଭବ ନାହିଁ। ଜବ ତକ ହମାରେ ଛୋଟେ ରାଜ୍ୟ ଆଗେ ନହିଁ ବଢ଼ତେ ହୈଁ, ପୂର୍ବ କେ ରାଜ୍ୟ ଜବ ତକ ଆଗେ ନହିଁ ବଢ଼ତେ ହୈଁ, देश के अंदर सम विकास नहीं हो सकता। इसीलिए केंद्र सरकार ने छोटे राज्यों के विकास पर और पूर्वी राज्यों के विकास पर विशेष ध्यान दिया है।
आपण माने संवाद सुनुछंती आकाशवाणी रु। ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଯୋଜନା ଘୋଷଣା କରିଛନ୍ତି। ସମ୍ପ୍ରତି ବାଲେଶ୍ୱର ଏଫ୍ଏମ୍ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମଦାହ ପରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଶକ୍ତିଶ୍ରୀ ଯୋଜନା ଘୋଷଣା କରିଥିବା ଜଣାପଡ଼ିଛି।
କଲେଜମାନଙ୍କରେ କିମ୍ବା ବିଶ୍ୱବିଦ୍ୟାଳୟମାନଙ୍କରେ ଯେଉଁଠି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଅଛି ସେ କ୍ଷେତ୍ରରେ ମଧ୍ୟ ଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଶକ୍ତିଶ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଏବଂ ସେଥିପାଇଁ ବିଶେଷ କରିକି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କ
ଏହି ଯୋଜନା ରାଜ୍ୟର 16 ବିଶ୍ୱବିଦ୍ୟାଳୟ ଏବଂ 730 ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯାଇ ଏହା କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଯିବ। ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଏବଂ 5 ଜଣ ଶକ୍ତି ଅପାଙ୍କୁ ନେଇ ଏହି ସଶକ୍ତିକରଣ କେନ୍ଦ୍ର ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳାମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଶକ୍ତିଶ୍ରୀ ଆପ୍ ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନ କରାଯିବା ସହ ସେଫ୍ ଅଭିଯାନ ଜରିଆରେ ପ୍ରଶିକ୍ଷଣ ଦିଆଯିବ ଏବଂ ବାର୍ଷିକ ଅନ୍ଲାଇନ୍ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଭାରତ ଏବଂ ଚତୁରାଷ୍ଟ୍ରୀୟ ୟୁରୋପୀୟ ବ୍ଲକ୍ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ଅକ୍ଟୋବର 1 କାର୍ଯ୍ୟକାରୀ ହେବ। ଆସୋଚାମ୍ ପକ୍ଷରୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ବିଶ୍ୱର ପ୍ରଭାବ ସୃଷ୍ଟି ନେଇ ଆୟୋଜିତ ଅଧିବେଶନରେ ଉଦ୍ବୋଧନ ଦେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ଏକ ରିପୋର୍ଟ।
ଭାରତ ଏବଂ ୟୁରୋପୀୟ ବ୍ଲକ୍ର 4 ରାଷ୍ଟ୍ର ଗତବର୍ଷ ମାର୍ଚ୍ଚ 10 ସ୍ୱାକ୍ଷରମୁକ୍ତ ବାଣିଜ୍ୟ ରାଜିନାମାରେ ସ୍ୱାକ୍ଷର କରିଥିଲେ। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘରେ ଆଇସ୍ଲ୍ୟାଣ୍ଡ, ଲିଚେନ୍ଷ୍ଟାଇନ୍, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡ ଅଛନ୍ତି। ଏହି ବ୍ଲକ୍ ବୁଝାମଣା ପରେ ଆସନ୍ତା 10 ମଧ୍ୟରେ $100 ବିଲିୟନ ମଧ୍ୟରୁ $50 ବିଲିୟନ ପୁଞ୍ଜିନିବେଶ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ସେହିପରି ଆଗାମୀ 5 ମଧ୍ୟରେ ଆଉ $50 ବିଲିୟନ ନିବେଶ କରାଯିବ, ଫଳରେ ଭାରତରେ 1 ମିଲିୟନ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ଦେଶର ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କଲେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ବୁଝାମଣା କ୍ଷେତ୍ରକୁ ପ୍ରବେଶ କରିପାରିବ। ଶିଳ୍ପ ନେତା ଏବଂ ଉଦ୍ୟୋଗୀଙ୍କୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ମାନସିକତା ପରିବର୍ତ୍ତନର ଗୁରୁତ୍ୱ ରହିଛି। କ୍ଷୁଦ୍ର ଏବଂ ବଡ଼ ଫାର୍ମଗୁଡ଼ିକ ମଧ୍ୟରେ ସାମୂହିକ ଅଭିବୃଦ୍ଧି ଏବଂ ପାରସ୍କରିକ ସମର୍ଥନ ଦିଗରେ ପରିବର୍ତ୍ତନ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ। ଶ୍ରୀ ଗୋୟଲ ଏମ୍ଏସ୍ଏମ୍ଇ ଅଂଶୀଦାରମାନଙ୍କୁ ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରୁଥିବା ଶୁଳ୍କବିହୀନ ପ୍ରତିବନ୍ଧକ ବିଷୟରେ ସରକାରଙ୍କୁ ସକ୍ରିୟ ଭାବରେ ସୂଚିତ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଗୋୟଲ ପରସ୍କରକୁ ସମର୍ଥନ କରିବା ଏବଂ ଭୋକାଲ୍ ଫର୍ ଲୋକାଲ୍ ଆପଣେଇବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଉପରେ ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ, ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ଗବେଷଣା, ନବସୃଜନ, ଗୁଣବତ୍ତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଉଚିତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ପାକିସ୍ତାନର ଇସ୍ଲାମାବାଦରେ ସରକାରଙ୍କ ବିରୋଧରେ ବଲୋଚିଆକ୍ ଜେହେତି କମିଟି ଦ୍ୱାରା ଚାଲିଥିବା ପ୍ରତିବାଦ 5ମ ଦିନରେ ପହଞ୍ଚିଛି। ବଳପୂର୍ବକ ନିଖୋଜ ହୋଇଥିବା ବ୍ୟକ୍ତି ଏବଂ ବଲୋଚିଆକ୍ ଜେହେତି କମିଟିର ନେତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଗତକାଲି ପ୍ରତିବାଦର 4ର୍ଥ ଦିନରେ ସେଠାକାର ସରକାର ବିଭିନ୍ନ ରାସ୍ତାଗୁଡ଼ିକ ବନ୍ଦ କରିଦେବା ଫଳରେ ସମ୍ପୃକ୍ତ ପରିବାରଗୁଡ଼ିକ ପ୍ରତିବାଦ ସ୍ଥଳରେ ପହଞ୍ଚପାରିନଥିବା କୁହାଯାଇଛି। ଅନ୍ୟପକ୍ଷରେ ପ୍ରତିବାଦକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ବଳପୂର୍ବକ ବେଲୁଚିସ୍ତାନକୁ ଫେରାଇ ଆଣିବା ଲାଗି ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଏହି ପ୍ରତିବାଦକାରୀଙ୍କ ମଧ୍ୟରେ ମହିଳା, ବୃଦ୍ଧ ଏବଂ ପିଲାମାନେ ଅଛନ୍ତି। ଲଣ୍ଡନର ଲର୍ଡ଼ସରେ ଅନୁଷ୍ଠିତ ଭାରତ ଇଂଲଣ୍ଡ ମହିଳା ଦିନିକିଆ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଗତକାଲି ଭାରତ 8 ପରାସ୍ତ ହୋଇଛି, ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଅଛନ୍ତି। ପ୍ରଥମେ ବ୍ୟାଟିଂ କରି ଭାରତ 29 ଓଭରରେ 8 ବିନିମୟରେ 144 ସ୍କୋର କରିଥିଲା। ବର୍ଷା ଯୋଗୁଁ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପାଇଁ 24 ଓଭରରେ 115 ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର 21 ଓଭରରେ ଇଂଲଣ୍ଡ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏମି ଜୋନ୍ସ 46 ଏବଂ ଟମି ବ୍ୟୁମଣ୍ଟ 34 ସ୍କୋର କରିଥିଲେ। ଗତକାଲିର ମ୍ୟାଚ୍ରେ ସ୍କୃତି ମନ୍ଧାନା 51 ବଲ୍ରୁ 42 ସ୍କୋର କରିଥିବା ବେଳେ ଦୀପ୍ତି ଶର୍ମା 34 ବଲ୍ରୁ 30 ରନ୍ ସଂଗ୍ରହ କରିଥିଲେ। ତେବେ ଭାରତର ଅନ୍ୟ ବ୍ୟାଟ୍ସମ୍ୟାନ୍ମାନେ ଆଶାତୀତ ପ୍ରଦର୍ଶନ କରିପାରିନଥିଲେ। ଏହି ସିରିଜ୍ର ଆସନ୍ତା ତଥା ତୃତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଦିନ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ପୋଲିଆକ୍ ଇମ୍ରେ ଭାର୍ଜା ଜାନସ୍ ମେମୋରିଆଲ୍ କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଭାରତ ଗତକାଲି ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଗତକାଲିର ଖେଳ ଶେଷ ସୁଦ୍ଧା ଭାରତ 3 ସ୍ୱର୍ଣ୍ଣ, 2 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ହାସଲ କରିଥିବା ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ମୌସୁମୀ ଅଧିବେଶନ ଲାଗି ଆଜି ବସିବ ସର୍ବଦଳୀୟ ବୈଠକ, ବିରୋଧୀ ଇଣ୍ଡିମେଣ୍ଟ ବୈଠକରେ ରଣନୀତି ପ୍ରସ୍ତୁତ। ନିଶାମୁକ୍ତ ଭାରତ ଗଠନ ଦିଗରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ଗୁରୁତ୍ୱ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି, ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ଲାଗି ସୁରକ୍ଷିତ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଶକ୍ତିଶ୍ରୀ ଯୋଜନାର ଶୁଭାରମ୍ଭ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଆସନ୍ତା ଅକ୍ଟୋବର 1 କାର୍ଯ୍ୟକାରୀ ହେବ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା, ଏବଂ ମହିଳା କ୍ରିକେଟରେ ଭାରତକୁ 8 ୱିକେଟରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।